ମୋର ପ୍ରିୟ ଦେଶବାସୀଗଣ, 2016ରେ ମନ୍ କି ବାତ୍ର ଏହା ପ୍ରଥମ ଅଧ୍ୟାୟ। ମନ୍ କି ବାତ୍ ମୋତେ ଆପଣମାନଙ୍କ ସହିତ ଏମିତି ବାନ୍ଧି ରଖିଛି ଯେ କୌଣସି କଥା ନଜରକୁ ଆସିଲେ କିମ୍ବା କୌଣସି ବିଚାର ମନକୁ ଆସିଲେ ଆପଣମାନଙ୍କୁ ଜଣାଇବାକୁ ଇଚ୍ଛା ହୋଇଯାଉଛି। ଗତକାଲି ମୁଁ ପୂଜ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜଘାଟ ଯାଇଥିଲି। ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏହି କାର୍ଯ୍ୟକ୍ରମ। ଠିକ୍ 11ଟା ବେଳେ 2 ମିନିଟ୍ ପାଇଁ ନିରବ ପ୍ରାର୍ଥନା କରି ଦେଶ ପାଇଁ ଜୀବନକୁ ଖାତିର ନ କରି ପ୍ରାଣବଳି ଦେଉଥିବା ମହାପୁରୁଷମାନଙ୍କୁ, ବୀରପୁରୁଷମାନଙ୍କୁ, ତେଜସ୍ୱୀ ତପସ୍ୱୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାର ସମୟ। କିନ୍ତୁ ଆମେ ଯଦି ଦେଖିବା, ଆମ ଭିତରେ ଅନେକ ଲୋକ ଥିବେ ଯେଉଁମାନେ ଏହା କରିନଥିବେ। ଆପଣଙ୍କୁ କ'ଣ ଲାଗୁନି ଯେ ଏହା ଆମ ଅଭ୍ୟାସରେ ପରିଣତ ହେବା ଉଚିତ? ଆମେ ଏହାକୁ ଆମର ଜାତୀୟ କର୍ତ୍ତବ୍ୟ ଭାବରେ ବିବେଚନା କରିବା ଉଚିତ? ମୁଁ ଜାଣିଛି ମୋର ମନର କଥାରେ ଥରେ କହିଦେଲେ ଏହା ହୋଇପାରିବନି, କିନ୍ତୁ ଗତକାଲି ମୁଁ ଯାହା ଅନୁଭବ କଲି ସେଥିରୁ ଲାଗିଲା ଯେ ଏ ବିଷୟରେ ଆପଣଙ୍କ ସହ କଥା ହେବି। ଏହି କଥାଗୁଡ଼ିକ ହିଁ ତ ଦେଶ ପାଇଁ ବଞ୍ଚିବାକୁ ଆମକୁ ପ୍ରେରଣା ଦିଏ। ଟିକେ କଳ୍ପନା କଲେ, ପ୍ରତିବର୍ଷ ଜାନୁଆରୀ 30 ତାରିଖ ଦିନ ଠିକ୍ 11ଟା ସମୟରେ 125 କୋଟି ଦେଶବାସୀ 2 ମିନିଟ୍ ପାଇଁ ଯଦି ନିରବ ପ୍ରାର୍ଥନା କରନ୍ତି, ଆପଣ କଳ୍ପନା କରିପାରିବେ ଯେ ଏହି ଘଟଣାରେ କେତେ ବଡ଼ ଶକ୍ତି ଭରି ରହିବ? ଆଉ ଏକଥା ସତ ଯାହା ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି, ସଂ ଗଛୌଧଂ ସଂ ବଦୌଧଂ ସଂ ଓ ମନାସି ଜାନତମ୍। ଆମେ ସମସ୍ତେ ଏକାସାଙ୍ଗରେ ଚାଲିବା, ଏକାସାଙ୍ଗରେ କହିବା, ଆମ ସମସ୍ତଙ୍କର ଚିନ୍ତାଧାରା ଏକ ହେଉ, ଏହାହିଁ ତ ଦେଶର ପ୍ରକୃତ ଶକ୍ତି। ଏବଂ ଏଭଳି ଘଟଣାଗୁଡ଼ିକ ହିଁ ତ ଏହି ଶକ୍ତିରେ ପ୍ରାଣ ସଞ୍ଚାର କରେ। ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ତଳେ ମୁଁ ସର୍ଦ୍ଦାର ପଟେଲଙ୍କର ଲେଖା ପଢ଼ୁଥିଲି। ତାଙ୍କର କିଛି କଥା ଆଡ଼କୁ ମୋର ନଜର ଗଲା, ଆଉ ତାଙ୍କର ଗୋଟିଏ କଥା ମୋତେ ଖୁବ୍ ଭଲ ଲାଗିଲା। ଖଦି ବିଷୟରେ ସର୍ଦ୍ଦାର ପଟେଲ କହିଛନ୍ତି ଯେ ଭାରତର ସ୍ୱାଧୀନତା ଖଦିରେ ହିଁ ନିହିତ, ଭାରତର ସଭ୍ୟତା ମଧ୍ୟ ଖଦିରେ ହିଁ ନିହିତ, ଭାରତରେ ପରମ ଧର୍ମ ବୋଲି ବିବେଚନା କରାଯାଉଥିବା ଅହିଂସା ମଧ୍ୟ ଖଦିରେ ହିଁ ରହିଛି, ଆଉ ଭାରତର ଚାଷୀ ଯାହା ପାଇଁ ଆପଣଙ୍କ ମନରେ ଏତେ ଭାବନା ରହିଛି ସେମାନଙ୍କର କଲ୍ୟାଣ ମଧ୍ୟ ଖଦିରେ ହିଁ ରହିଛି। ସର୍ଦ୍ଦାର ସାହେବ ସରଳ ଭାଷାରେ ସିଧା କଥା କହିବାରେ ଅଭ୍ୟସ୍ତ ଥିଲେ, ଆଉ ଖଦିର ଗୁରୁତ୍ୱକୁ ସେ ଖୁବ୍ ଭଲଭାବେ ଦର୍ଶାଇଛନ୍ତି। ଗତକାଲି 30 ଜାନୁଆରୀ ଦିନ ପୂଜ୍ୟ ବାପୁଙ୍କର ପୁଣ୍ୟତିଥିରେ ଦେଶରେ ଖଦି ଏବଂ ଗ୍ରାମୋଦ୍ୟୋଗ ସହ ଜଡ଼ିତ ଯେତେ ଲୋକଙ୍କ ପାଖରେ ପହଞ୍ଚିପାରିଲି ସେମାନଙ୍କୁ ଚିଠି ଲେଖିବାର ଚେଷ୍ଟା କରିଛି। କହିବାକୁ ଗଲେ ପୂଜ୍ୟ ବାପୁ ବିଜ୍ଞାନର ପକ୍ଷଧର ଥିଲେ, ତେଣୁ ମୁଁ ମଧ୍ୟ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କଲି ଏବଂ ଏହି ଜ୍ଞାନକୌଶଳ ମାଧ୍ୟମରେ ଏମିତି ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ନିକଟକୁ ପହଞ୍ଚିବା ପାଇଁ ଚେଷ୍ଟା କରିଛି। ଖଦି ଏବେ ଗୋଟିଏ ସିମ୍ବଲ ହୋଇସାରିଛି, ହୋଇପାରିଛି ଗୋଟିଏ ସ୍ୱତନ୍ତ୍ର ପରିଚୟ। ଖଦି ଏବେ ଯୁବପିଢ଼ିଙ୍କ ପାଇଁ ମଧ୍ୟ ଗୋଟିଏ ଆକର୍ଷଣ ହେବାରେ ଲାଗିଛି, ବିଶେଷ କରି ଯେଉଁମାନେ ହୋଲିଷ୍ଟିକ୍ ହେଲ୍ଥ କେୟାର ଏବଂ ଅର୍ଗାନିକ୍ ପ୍ରତି ଆଗ୍ରହ ରହିଛି ସେମାନଙ୍କ ପାଇଁ ତ ଗୋଟିଏ ଉତ୍ତମ ଉପାୟ ପାଲଟିଛି। ଫ୍ୟାସନ ରୂପରେ ମଧ୍ୟ ଖଦି ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଏବଂ ମୁଁ ଖଦି ସହିତ ଜଡ଼ିତ ଲୋକଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେମାନେ ଖଦିରେ ନୂଆପଣ ଆଣିବା ପାଇଁ ଭରପୁର ଚେଷ୍ଟା କରିଛନ୍ତି। ଅର୍ଥନୀତିରେ ବଜାରର ଗୋଟିଏ ସ୍ୱତନ୍ତ୍ର ଭୂମିକା ରହିଛି, ଖଦି ମଧ୍ୟ ଭାବନାତ୍ମକ ସ୍ଥାନ ସହ ବଜାରରେ ନିଜ ସ୍ଥାନ ସୃଷ୍ଟି କରିବା ଅନିର୍ବାଚ୍ୟ ହୋଇପଡ଼ିଛି। ମୁଁ ଯେତେବେଳେ ଲୋକଙ୍କୁ କହିଲି ଯେ ଆପଣଙ୍କ ପାଖରେ ଅନେକ ପ୍ରକାର ବସ୍ତ୍ର ରହିଛି, ତେବେ ସେଥିରେ ଖଣ୍ଡିଏ ଖଦି ବସ୍ତ୍ର ରହିବା କଥା ନୁହେଁ କି? ଆଉ ଏକଥା ଲୋକେ ହୃଦଙ୍ଗମ କରିଛନ୍ତି ଯେ ଆମେ ଖଦିଧାରିତ ହୋଇପାରିବା ନାହିଁ, କିନ୍ତୁ ଯଦି 10 ପ୍ରକାର ଫେବ୍ରିକ୍ ଅଛି ତ ଆଉ ଖଣ୍ଡେ ବି ଥାଉ। ମୋ କଥା ଦ୍ୱାରା ସରକାରରେ ମଧ୍ୟ ଗୋଟିଏ ସକାରାତ୍ମକ ଭାବନା ସୃଷ୍ଟି ହୋଇଛି। ଅନେକ ବର୍ଷ ଆଗରୁ ସରକାର ଖଦିର ଭରପୁର ବ୍ୟବହାର କରୁଥିଲେ, କିନ୍ତୁ ଧୀରେ ଧୀରେ ଆଧୁନିକତା ନାଁରେ ଏସବୁ ଲୋପ ପାଇବାକୁ ଲାଗିଲା ଏବଂ ଖଦି ସହ ଜଡ଼ିତ ଗରିବ ଲୋକମାନେ ବେରୋଜଗାର ହେବାକୁ ଲାଗିଲେ। ଖଦିରେ କୋଟି କୋଟି ଲୋକଙ୍କୁ ରୋଜଗାର ଯୋଗାଇବାର ଶକ୍ତି ରହିଛି। ଗତ ଦିନମାନଙ୍କରେ ରେଳ ମନ୍ତ୍ରଣାଳୟ, ପୁଲିସ ବିଭାଗ, ଭାରତୀୟ ନୌବାହିନୀ, ଉତ୍ତରାଖଣ୍ଡର ଡାକ ବିଭାଗ, ଏମିତି ଅନେକ ସରକାରୀ ଅନୁଷ୍ଠାନ ଖଦି ବ୍ୟବହାରରେ ଅଭିବୃଦ୍ଧି ପାଇଁ କିଛି ଭଲ ପଦକ୍ଷେପ ନେଇଛନ୍ତି, ଏବଂ ମୋତେ ସୂଚନା ଦିଆଯାଇଛି ଯେ ଏହି ସରକାରୀ ବିଭାଗଗୁଡ଼ିକର ଏହି ପ୍ରଚେଷ୍ଟା ଫଳରେ ଖଦି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ, ସରକାରଙ୍କର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଅତିରିକ୍ତ 18 ଲକ୍ଷ ମାନବ ଦିନର ରୋଜଗାର ସୃଷ୍ଟି ହେବ, 18 ଲାକ୍ ମ୍ୟାନ୍ ଡେଜ୍। ଏହା ସ୍ୱୟଂ ଗୋଟିଏ ଖୁବ୍ ବଡ଼ କଥା ହେବ। ପୂଜ୍ୟ ବାପୁ ମଧ୍ୟ ସବୁବେଳେ ଟେକ୍ନୋଲୋଜିର ଅପଗ୍ରେଡେସନ୍ ପାଇଁ ଖୁବ୍ ସଚେତନ ଥିଲେ ଏବଂ ଆଗ୍ରହୀ ମଧ୍ୟ ଥିଲେ। ଆଉ ସେଇଥିପାଇଁ ତ ଆମର ଚରଖା ଉନ୍ନତ ହୋଇ ଆଜି ଏ ଯାଏଁ ପହଞ୍ଚିଛି। ଆଜିକାଲି ସୌରଶକ୍ତିକୁ ବିନିଯୋଗ କରି ଚରଖା ଚଳାଇବା, ସୌରଶକ୍ତିକୁ ଚରଖା ସହିତ ଯୋଡ଼ିବାର ପ୍ରଚେଷ୍ଟା ଖୁବ୍ ସଫଳ ହୋଇପାରିଛି। ଏହାଦ୍ୱାରା ପରିଶ୍ରମର ମାତ୍ରା କମିଛି, ଉତ୍ପାଦନ ବୃଦ୍ଧି ପାଇଛି ଏବଂ ଗୁଣାତ୍ମକ ମାନରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ବିଶେଷକରି ସୌରଚାଳିତ ଚରଖା ପାଇଁ ଲୋକେ ମୋତେ ଅନେକ ଚିଠି ପଠାଉଛନ୍ତି। ରାଜସ୍ଥାନର ଦୌସାର ଗୀତା ଦେବୀ, କୋମଲ ଦେବୀ ଓ ବିହାରର ନୱାଦା ଜିଲ୍ଲାର ସାଧନା ଦେବୀ ମୋତେ ଚିଠି ଲେଖି କହିଛନ୍ତି ଯେ ସୌରଶକ୍ତି ଚାଳିତ ଚରଖା ଯୋଗୁଁ ଆମ ଜୀବନରେ ବହୁତ ପରିବର୍ତ୍ତନ ଆସିଛି, ଆମ ଆୟ ଦୁଇଗୁଣ ହୋଇଯାଇଛି ଏବଂ ଆମ ଦେଶରେ ପ୍ରସ୍ତୁତ ସୂତା ପ୍ରତି ମଧ୍ୟ ଆକର୍ଷଣ ବୃଦ୍ଧି ପାଇଛି। ଏସବୁ କଥା ଗୋଟିଏ ନୂଆ ଉତ୍ସାହ ସୃଷ୍ଟି କରୁଛି ଏବଂ 30 ଜାନୁଆରୀରେ ଆମେ ଯେତେବେଳେ ପୂଜ୍ୟ ବାପୁଙ୍କୁ ସ୍ମରଣ କରୁଛୁ, ମୁଁ ପୁଣି ଥରେ ଦୋହରାଉଛି, ଏହିଦିନ ଆମେ ଆମ ମନରେ ଗୋଟିଏ ଆଗ୍ରହ ସୃଷ୍ଟି କରିବା ଯେ ଆମର ଅନେକ ବସ୍ତ୍ର ମଧ୍ୟରେ ଖଣ୍ଡିଏ ଖଦିର ବି ରହୁ। ପ୍ରିୟ ଦେଶବାସୀଗଣ, 26 ଜାନୁଆରୀର ପର୍ବ ଆମେ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କଲୁ। ଆତଙ୍କବାଦୀମାନେ କ'ଣ କରିବେ, ଚାରିଆଡ଼େ ଏହି ଚିନ୍ତା ମଧ୍ୟରେ ଦେଶବାସୀମାନେ ସାହସ ଦେଖାଇଲେ ଏବଂ ସମ୍ପୂର୍ଣ୍ଣ ଆଡ଼ମ୍ବର ସହ ଗଣତନ୍ତ୍ର ଦିବସ ପାଳନ କଲେ। କିନ୍ତୁ କିଛି ଲୋକେ କିଛି ଅଲଗା କଥା କହିଲେ ଯାହା ଧ୍ୟାନ ଦିଆଯିବା ଯୋଗ୍ୟ। ବିଶେଷ କରି ହରିୟାଣା ଏବଂ ଗୁଜରାଟ, ଏହି ଦୁଇ ରାଜ୍ୟ ଗୋଟିଏ ନିଆରା ପ୍ରୟୋଗ କରିଛନ୍ତି। ଏବର୍ଷ ସେମାନେ ପ୍ରତ୍ୟେକ ଗାଁରେ ଥିବା ସରକାରୀ ବିଦ୍ୟାଳୟମାନଙ୍କରେ ପତାକା ଉତ୍ତୋଳନ ପାଇଁ ସେହି ଗାଁର ସବୁଠାରୁ ଶିକ୍ଷିତ ଝିଅଙ୍କୁ ଚୟନ କରିଛନ୍ତି। ହରିୟାଣା ଏବଂ ଗୁଜରାଟ ଝିଅଙ୍କୁ ଗୁରୁତ୍ୱ ଦେଲେ, ପାଠ ପଢ଼ୁଆ ଝିଅଙ୍କୁ ବିଶେଷ ଗୁରୁତ୍ୱ ଦେଲେ। ବେଟି ବଚାଓ ବେଟି ପଢ଼ାଓ, ଏହାର ଗୋଟିଏ ଉତ୍ତମ ବାର୍ତ୍ତା ଦେବାର ସେମାନେ ଚେଷ୍ଟା କରିଛନ୍ତି। ମୁଁ ଉଭୟ ରାଜ୍ୟର ଏହି କଳ୍ପନା ଶକ୍ତିକୁ ଅଭିନନ୍ଦନ ଜଣାଉଛି ଏବଂ ସେହି ସମସ୍ତ ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନଙ୍କୁ ପତାକା ଉତ୍ତୋଳନର ସୁଯୋଗ ମିଳିଲା। ହରିୟାଣାରେ ତ ଆଉ ଗୋଟିଏ ଘଟଣା ହେଲା ଯେ ଗତ ବର୍ଷକ ମଧ୍ୟରେ ଯେଉଁ ପରିବାରରେ ଝିଅ ଜନ୍ମ ହୋଇଛି ସେଭଳି ପରିବାରମାନଙ୍କୁ 26 ଜାନୁଆରୀର ଉତ୍ସବରେ ବିଶେଷ ଭାବେ ନିମନ୍ତ୍ରିତ କରାଗଲା ଏବଂ VIP ଭାବରେ ଆଗଧାଡ଼ିରେ ସେମାନଙ୍କୁ ସ୍ଥାନ ଦିଆଗଲା। ଏହା ସ୍ୱୟଂ ଏତେ ବଡ଼ ଗୌରବର ମୁହୂର୍ତ୍ତ ଥିଲା ଆଉ ମୁଁ ବିଶେଷ ଖୁସି, କାହିଁକିନା ମୁଁ ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ଆରମ୍ଭ ହରିୟାଣାରୁ ହିଁ କରିଥିଲି। କାରଣ ହରିୟାଣାରେ ସେକ୍ସ ରେସିଓରେ ଖୁବ୍ ତାରତମ୍ୟ ବଢ଼ିଯାଇଥିଲା। 1000 ପୁଅଙ୍କ ତୁଳନାରେ ଜନ୍ମ ହେଉଥିବା ଝିଅମାନଙ୍କର ସଂଖ୍ୟା ଖୁବ୍ କମ୍ ହୋଇଯାଇଥିଲା। ଏହା ବଡ଼ ଚିନ୍ତାର ବିଷୟ ହୋଇପଡ଼ିଥିଲା, ସାମାଜିକ ସନ୍ତୁଳନ ପ୍ରତି ବିପଦ ସୃଷ୍ଟି ହୋଇପଡ଼ିଥିଲା। ମୁଁ ଯେତେବେଳେ ହରିୟାଣାକୁ ଚୟନ କରିଥିଲି ସେତେବେଳେ ଆମ ଅଧିକାରୀମାନେ ମୋତେ କହିଥିଲେ ଯେ ନା ନା ସାର୍, ସେଠାରୁ ଆରମ୍ଭ କରନ୍ତୁନି, ସେଠାରେ ତ ଖୁବ୍ ନେଗେଟିଭ ନକାରାତ୍ମକ ପରିସ୍ଥିତି ରହିଛି। କିନ୍ତୁ ମୁଁ କାମ କଲି ଏବଂ ଆଜି ମୁଁ ହରିୟାଣାକୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ଯେ ସେମାନେ ଏକଥାକୁ ନିଜର କରିନେଲେ ଏବଂ ଆଜି ଝିଅମାନଙ୍କର ଜନ୍ମ ସଂଖ୍ୟାରେ ଦ୍ରୁତଗତିରେ ବୃଦ୍ଧି ପାଇଛି। ସେଠାକାର ସାମାଜିକ ଜୀବନରେ ଆସିଥିବା ପରିବର୍ତ୍ତନ ପାଇଁ ମୁଁ ପୁଣି ଥରେ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ଗତଥର ମନର କଥାରେ ମୁଁ 2 କଥା କହିଥିଲି। ପ୍ରଥମତଃ ଗୋଟିଏ ନାଗରିକ ହିସାବରେ ଆମେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିକୁ ସଫା କାହିଁକି ନ କରିବା। ପ୍ରତିମୂର୍ତ୍ତି ଲଗାଇବା ପାଇଁ ଆମେ ଖୁବ୍ ଇମୋସନାଲ ହୋଇଯାଉ କିନ୍ତୁ ପରବର୍ତ୍ତୀ ସମୟରେ ଆମେ ବେପରୁଆ ହୋଇଯାଉ। ଦ୍ୱିତୀୟ କଥା ମୁଁ କହିଥିଲି ଯେ ଗଣତନ୍ତ୍ର ଦିବସର ପର୍ବରେ ଆମେ କର୍ତ୍ତବ୍ୟ ଉପରେ କିଭଳି ଜୋର ଦେବା, କର୍ତ୍ତବ୍ୟ ସମ୍ପର୍କରେ କିଭଳି ଆଲୋଚନା କରିବା। ଅଧିକାର ପାଇଁ ତ ସବୁବେଳେ ଆଲୋଚନା ହେଉଛି ଆଉ ହେଉଥିବ ମଧ୍ୟ, କିନ୍ତୁ କର୍ତ୍ତବ୍ୟ ଉପରେ ମଧ୍ୟ ଆଲୋଚନା ହେବା ଉଚିତ। ମୁଁ ଏକଥାରେ ଖୁସି ଯେ ଦେଶରେ ଅନେକ ସ୍ଥାନରେ ନାଗରିକମାନେ ଆଗେଇ ଆସିଲେ, ସାମାଜିକ ସଂଗଠନମାନ ଆଗେଇ ଆସିଲେ, ଶିକ୍ଷାନୁଷ୍ଠାନ ଆଗେଇ ଆସିଲେ, କିଛି ସନ୍ଥ ମହାତ୍ମା ଆଗେଇ ଆସିଲେ ଏବଂ ସେମାନେ ସମସ୍ତେ କେଉଁଠି ନା କେଉଁଠି ରହିଥିବା ଏହି ପ୍ରତିମୂର୍ତ୍ତିଗୁଡ଼ିକୁ ସଫା କଲେ, ମୂର୍ତ୍ତି ଲାଗିଥିବା ପରିସରଗୁଡ଼ିକୁ ସଫାସୁତୁରା କଲେ। ଗୋଟିଏ ଭଲ କାମର ଆରମ୍ଭ ହେଲା। ଏହା କେବଳ ସ୍ୱଚ୍ଛତା ଅଭିଯାନ ନୁହେଁ, ବରଂ ସମ୍ମାନ ଅଭିଯାନ ମଧ୍ୟ ଅଟେ। ମୁଁ ସମସ୍ତଙ୍କର ନାଁ ଉଲ୍ଲେଖ କରିପାରୁନାହିଁ, କିନ୍ତୁ ଯାହା ସୂଚନା ମିଳିଛି ତାହା ଖୁବ୍ ସନ୍ତୋଷଜନକ। କିଛି ଲୋକେ ହୁଏତ ସଙ୍କୋଚର ବଶବର୍ତ୍ତୀ ହୋଇ ବୋଧହୁଏ ଖବର ଦେଉନାହାନ୍ତି। ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ MyGov ଇଂରାଜୀ ପୋର୍ଟାଲରେ ଆପଣ ସଫା କରିଥିବା ପ୍ରତିମୂର୍ତ୍ତିର ଫଟୋ ନିଶ୍ଚୟ ପଠାନ୍ତୁ। ବିଶ୍ୱର ଲୋକେ ଏହାକୁ ଦେଖୁଛନ୍ତି ଏବଂ ଗର୍ବ ଅନୁଭବ କରୁଛନ୍ତି। ସେହିପରି 26 ଜାନୁଆରୀ ଦିନ ମୁଁ କର୍ତ୍ତବ୍ୟ ଏବଂ ଅଧିକାର ସମ୍ପର୍କରେ ଲୋକଙ୍କର ମତାମତ ଆହ୍ୱାନ କରିଥିଲି ଏବଂ ମୁଁ ଖୁସି ଯେ ହଜାର ହଜାର ଲୋକ ଏଥିରେ ଅଂଶଗ୍ରହଣ କଲେ। ମୋର ପ୍ରିୟ ଦେଶବାସୀଗଣ, ଗୋଟିଏ କାମ ପାଇଁ ମୋତେ ଆପଣମାନଙ୍କର ସାହାଯ୍ୟ ଦରକାର। ଆଉ ମୋର ବିଶ୍ୱାସ ଯେ ଆପଣମାନେ ମୋତେ ସାହାଯ୍ୟ କରିବେ। ଆମ ଦେଶରେ ଚାଷୀ ନାଁରେ ଅନେକ କିଛି କୁହାଯାଏ, ଛାଡ଼ନ୍ତୁ, ମୁଁ ସେ ବିବାଦ ମଧ୍ୟକୁ ଯିବାକୁ ଚାହୁଁନି। କିନ୍ତୁ ଚାଷୀର ସବୁଠାରୁ ବଡ଼ ବିପଦ ହେଲା ଯେ ପ୍ରାକୃତିକ ବିପର୍ଯ୍ୟୟରେ ତାର ପୂରା ପରିଶ୍ରମ ବ୍ୟର୍ଥ ହୋଇଯାଏ, ତାର ବର୍ଷଯାକର ପରିଶ୍ରମ ବେକାର ହୋଇଯାଏ। ତାକୁ ସୁରକ୍ଷା ଯୋଗାଇବାର କେବଳ ଗୋଟିଏ ଉପାୟ ଏବେ ଦେଖାଦେଇଛି, ତାହା ହେଲା ଫସଲ ବୀମା ଯୋଜନା। 2016 ଭାରତ ସରକାର ଚାଷୀମାନଙ୍କୁ ଗୋଟିଏ ବହୁତ ବଡ଼ ଉପହାର ଦେଇଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। କିନ୍ତୁ ଏହି ଯୋଜନାକୁ ପ୍ରଶଂସା କରାଯାଉ, ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନର ବାର୍ତ୍ତା ମିଳୁ, ଏଥିପାଇଁ ହେଇନି। ଏତେ ବର୍ଷ ହେଲା ଫସଲ ବୀମା କଥା କୁହାଯାଉଛି, କିନ୍ତୁ ଦେଶର ଶତକଡ଼ା 20-25 ଭାଗରୁ ଅଧିକ ଚାଷୀ ଏହାର ହିତାଧିକାରୀ ହୋଇପାରିନାହାନ୍ତି, ଏହା ସହ ଯୋଡ଼ି ହୋଇପାରିନାହାନ୍ତି। ଆଗାମୀ ବର୍ଷେ 2 ବର୍ଷ ମଧ୍ୟରେ ଦେଶର ଶତକଡ଼ା 50 ଭାଗ ଚାଷୀଙ୍କୁ ଫସଲ ବୀମା ସହ ଯୋଡ଼ିବାର ସଂକଳ୍ପ ଆମେ ନେଇପାରିବେ କି? ବାସ୍, ମୋତେ ଏହି କାମ ପାଇଁ ଆପଣଙ୍କର ସାହାଯ୍ୟ ଦରକାର। କାରଣ ସେ ଯଦି ଫସଲ ବୀମା ସହ ସଂଯୁକ୍ତ ହେଉଛି, ତାହେଲେ ବିପଦ ସମୟରେ ତାକୁ ଗୋଟିଏ ବଡ଼ ସାହାରା ମିଳିଯିବ। ଆଉ ଏଥର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ଏତେ ସ୍ୱୀକୃତି ମିଳିଛି କାରଣ ଏହାକୁ ବହୁତ ବ୍ୟାପକ, ସରଳ ଏବଂ ବୈଷୟିକ ଜ୍ଞାନକୌଶଳ ଯୁକ୍ତ କରାଯାଇଛି। କେବଳ ଏତିକି ନୁହେଁ, ଫସଲ କଟାଯିବା ପରେ ମଧ୍ୟ ଯଦି 15 ଦିନରେ କିଛି ବିପର୍ଯ୍ୟୟ ହେଉଛି, ତେବେ ସାହାଯ୍ୟ ପାଇଁ ଆଶ୍ୱାସନା ଦିଆଯାଉଛି। ଟେକ୍ନୋଲୋଜିକୁ ବ୍ୟବହାର କରି କିଭଳି ଏହାର ଗତି ଦ୍ରୁତ ହୋଇପାରିବ, ବୀମାରାଶି ପାଇବାରେ ବିଳମ୍ବ ନ ହେବ, ସେସବୁ କଥା ଉପରେ ଧ୍ୟାନ ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା ଯେ ଫସଲ ବୀମାର ପ୍ରିମିୟମ ଦର ଏତେ ହ୍ରାସ କରି ଦିଆଯାଇଛି, ଏତେ ତଳକୁ ଖସାଇ ଦିଆଯାଇଛି ଯାହା କେହି କେବେ ଚିନ୍ତା କରିନଥିବେ। ନୂଆ ବୀମା ଯୋଜନାରେ ଚାଷୀମାନଙ୍କ ପାଇଁ ପ୍ରିମିୟମର ସର୍ବାଧିକ ଦର ଖରିଫ ଫସଲ ପାଇଁ 2% ଏବଂ ରବି ଋତୁ ପାଇଁ 1.5% କରାଯାଇଛି। ଆପଣ ମୋତେ କୁହନ୍ତୁ, ମୋର କୌଣସି ଚାଷୀ ଭାଇ ଯଦି ଏଥିରୁ ବଞ୍ଚିତ ରହେ, ତେବେ କ୍ଷତି ହେବ ନା ନାହିଁ? ଆପଣ ହୁଏତ ଚାଷୀ ହୋଇନଥିବେ, କିନ୍ତୁ ମୋର ମନର କଥା ତ ଶୁଣୁଛନ୍ତି। ଆପଣ ମୋର ଏହି କଥା ଚାଷୀ ଭାଇ ନିକଟକୁ ପହଞ୍ଚାଇ ଦେବେ, ଏଥିପାଇଁ ମୁଁ ଚାହେଁ ଯେ ଆପଣ ଏହାର ଅଧିକ ପ୍ରଚାର କରନ୍ତୁ। ଏଥିପାଇଁ ଏଥର ମୁଁ ଆପଣଙ୍କ ପାଇଁ ଗୋଟିଏ ନୂତନ ଯୋଜନା ଆଣିଛି। ମୁଁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲୋକଙ୍କ ନିକଟକୁ ପହଞ୍ଚୁ। ଆପଣ ରେଡ଼ିଓ ହେଉ କି ଟିଭି ହେଉ, ସେଥିରେ ମୋର ମନର କଥା ଶୁଣିପାରୁଛନ୍ତି, କିନ୍ତୁ ପରେ ଶୁଣିବାକୁ ହେଲେ କ'ଣ କରିବେ? ମୁଁ ଏବେ ଆପଣଙ୍କୁ ଗୋଟିଏ ନୂଆ ଉପହାର ଦେବାକୁ ଯାଉଛି। ଆପଣ ନିଜ ମୋବାଇଲ ଫୋନରେ ମଧ୍ୟ ମୋ ମନର କଥା ଶୁଣିପାରିବେ, ଆଉ ଯେତେବେଳେ ଚାହିଁବେ ଶୁଣିପାରିବେ। ଆପଣଙ୍କୁ କେବଳ ଏତିକି କରିବାକୁ ପଡ଼ିବ, ନିଜ ମୋବାଇଲ ଫୋନରୁ ମାତ୍ର ଗୋଟିଏ ମିସ୍ କଲ୍ କରିଦିଅନ୍ତୁ। ମନର କଥା ପାଇଁ ନିର୍ଦ୍ଧାରିତ ହୋଇଥିବା ମୋବାଇଲ ଫୋନ ନମ୍ବରଟି ହେଲା 8190881908, 8190881908। ଆପଣ ମିସ୍ କଲ୍ କଲେ ଯେତେବେଳେ ଚାହିଁବେ ସେତେବେଳେ ମନର କଥା ଶୁଣିପାରିବେ। ବର୍ତ୍ତମାନ ପାଇଁ ଏହା ହିନ୍ଦୀରେ ଉପଲବ୍ଧ ହେବ, କିନ୍ତୁ ଖୁବ୍ ଶୀଘ୍ର ଏହା ଆପଣଙ୍କୁ ନିଜ ମାତୃଭାଷାରେ ମଧ୍ୟ ମନର କଥା ଶୁଣିବାକୁ ସୁଯୋଗ ମିଳିବ। ଏଥିପାଇଁ ମଧ୍ୟ ମୋର ପ୍ରଚେଷ୍ଟା ଜାରି ରହିଛି। ମୋର ପ୍ରିୟ ଯୁବବନ୍ଧୁଗଣ, ଆପଣମାନେ ତ ଚମତ୍କାର କରି ଦେଖାଇଲେ। 16 ଜାନୁଆରୀ ଦିନ ଯେତେବେଳେ ଷ୍ଟାର୍ଟଅପ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା, ସାରା ଦେଶର ଯୁବକମାନଙ୍କ ମଧ୍ୟରେ ନୂଆ ଶକ୍ତି, ନୂଆ ଚେତନା, ନୂଆ ଉତ୍ସାହକୁ ମୁଁ ଅନୁଭବ କରିପାରିଥିଲି। ଲକ୍ଷ ଲକ୍ଷ ସଂଖ୍ୟାରେ ସେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଲୋକେ ରେଜିଷ୍ଟ୍ରିଭୁକ୍ତ ହେଲେ, କିନ୍ତୁ ଜାଗାର ଅଭାବ ଯୋଗୁଁ ଶେଷରେ ବିଜ୍ଞାନ ଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଗଲା। ଆପଣ ଏଥିରେ ପ୍ରତ୍ୟକ୍ଷ ଭାବେ ଯୋଗଦେଇ ପାରିଲେନି ସିନା, ହେଲେ ଆପଣ ପୁରା ସମୟ ଅନ୍ଲାଇନ୍ ଭାବେ ଏଥିରେ ସାମିଲ ହୋଇପାରିଲେ। ବୋଧହୁଏ କୌଣସି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ସଂଖ୍ୟାରେ ଯୁବକମାନେ ନିଜକୁ ଏତେ ସମୟ ସାମିଲ କରି ରଖିଲେ ଯାହା କ୍ୱଚିତ୍ ଘଟିଥାଏ, କିନ୍ତୁ ଘଟିଲା। ଏବଂ ମୁଁ ଦେଖୁଥିଲି ଯେ ଷ୍ଟାର୍ଟଅପ୍ରେ ଯୁବକମାନଙ୍କର କେତେ ଉତ୍ସାହ ଭରି ରହିଛି। ଆଉ ଗୋଟିଏ କଥା କହିବି ଯେ ସାଧାରଣ ଲୋକେ ଯେମିତି ଭାବୁଛନ୍ତି ଯେ ଷ୍ଟାର୍ଟଅପ୍ମାନେ ଆଇଟି ସମ୍ପର୍କିତ କଥା ଖୁବ୍ କଠିନ କାମ, କିନ୍ତୁ ଷ୍ଟାର୍ଟଅପ୍ର ଏହି ଉତ୍ସବ ପରେ ଏହି ଭୁଲ ଧାରଣା ଦୂର ହୋଇଗଲା। ଆଇଟି ସମ୍ପର୍କିତ ଷ୍ଟାର୍ଟଅପ୍ ତ ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର, ଜୀବନ ବିଶାଳ, ଆବଶ୍ୟକତାର ସୀମା ନାହିଁ। ଷ୍ଟାର୍ଟଅପ୍ ମଧ୍ୟ ଅଗଣିତ ସୁଯୋଗ ସୃଷ୍ଟି କରିଛି। ମୁଁ କିଛିଦିନ ପୂର୍ବେ ସିକିମ୍ ଯାଇଥିଲି। ସିକିମ୍ ଏବେ ଦେଶର ଅର୍ଗାନିକ୍ ଷ୍ଟେଟ୍ ହୋଇଯାଇଛି। ଦେଶର ସମସ୍ତ କୃଷି ମନ୍ତ୍ରୀ ଏବଂ କୃଷି ସଚିବମାନଙ୍କୁ ମୁଁ ସେଠାକୁ ନିମନ୍ତ୍ରଣ କରିଥିଲି। ସେଠାକାର 2 ଜଣ ଯୁବକମାନଙ୍କ ସହ ମିଶିବାର ସୁଯୋଗ ମୋତେ ମିଳିଲା। ଆଇଆଇଏମ୍ରୁ ପାଠ ପଢ଼ି ବାହାରିଛନ୍ତି, ଜଣେ ହେଲେ ଅନୁରାଗ ଅଗ୍ରୱାଲ ଓ ଅନ୍ୟ ଜଣକ ହେଲେ ସିଦ୍ଧି କର୍ନାନି। ସେମାନେ ଷ୍ଟାର୍ଟଅପ୍ ଦିଗରେ ଅଗ୍ରସର ହେଲେ, ଆଉ ସେମାନେ ମୋତେ ମିଳିଗଲେ ସିକିମ୍ରେ। ସେମାନେ ନର୍ଥ ଇଷ୍ଟରେ କାର୍ଯ୍ୟ କରୁଛନ୍ତି, କୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ହର୍ବାଲ ଓ ଅର୍ଗାନିକ୍ ଚାଷ କରି ଏହାର ବିଶ୍ୱସ୍ତରରେ ମାର୍କେଟିଂ କରୁଛନ୍ତି। ଇଏ ହେଲା ସିନା କଥା। ଗତଥର ମୁଁ ଷ୍ଟାର୍ଟଅପ୍ ସହିତ ଜଡ଼ିତ ଲୋକଙ୍କୁ କହିଥିଲି ଯେ ନରେନ୍ଦ୍ର ମୋଦି ଆପ୍ ମାଧ୍ୟମରେ ଆପଣ ନିଜ ଅନୁଭୂତି ବାଣ୍ଟନ୍ତୁ। ଅନେକ ପଠାଇଲେ, କିନ୍ତୁ ଆହୁରି ଅଧିକ ଆସିଲେ ମୋତେ ଖୁସି ଲାଗିବ। କିନ୍ତୁ ଯେତିକି ଆସିଛି ସେଗୁଡ଼ିକ ମଧ୍ୟ ପ୍ରେରଣାଦାୟୀ। ବିଶ୍ୱାସ ଦ୍ୱିବେଦୀ ନାମକ ଜଣେ ଯୁବକ, ସେ ଅନ୍ଲାଇନ୍ କିଚେନ୍ ଷ୍ଟାର୍ଟଅପ୍ କରିଛନ୍ତି ଏବଂ ସେ ରୋଜଗାର ପାଇଁ ଆସିଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଅନ୍ଲାଇନ୍ ନେଟୱାର୍କିଂ ମାଧ୍ୟମରେ ଖାଦ୍ୟ ପହଞ୍ଚାଇବାର କାର୍ଯ୍ୟ କରୁଛନ୍ତି। ଦିଗ୍ନେଶ ପାଠକ ବୋଲି ଜଣେ ବ୍ୟକ୍ତି ଚାଷୀମାନଙ୍କ ପାଇଁ ଏବଂ ବିଶେଷ କରି ପଶୁ ଖାଦ୍ୟ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ସ୍ଥିର କରିଛନ୍ତି। ଯଦି ଆମ ଦେଶର ପଶୁମାନଙ୍କୁ ଉତ୍ତମ ଆହାର ମିଳିବ, ତାହେଲେ ଆମକୁ ଭଲ କ୍ଷୀର ମିଳିବ। ଭଲ କ୍ଷୀର ମିଳିଲେ ଆମ ଦେଶର ଯୁବକ ଶକ୍ତିଶାଳୀ ହେବ। ମନୋଜ ଗିଲ୍ଦା, ନିଖିଲ ଜୀ ଏମାନେ ଆଗ୍ରି ଷ୍ଟୋରେଜର ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି। ସେମାନେ ସାଇଣ୍ଟିଫିକ୍ ଫ୍ରୁଟ୍ ଷ୍ଟୋରେଜ୍ ସିଷ୍ଟମ୍ ସହିତ କୃଷିଜାତ ଦ୍ରବ୍ୟ ପାଇଁ ବଲ୍କ ଷ୍ଟୋରେଜ୍ ସିଷ୍ଟମ୍ ଡେଭଲପ୍ କରୁଛନ୍ତି। ମାନେ ଅନେକଗୁଡ଼ିଏ ମତାମତ ଆସିଛି। ଆପଣ ଆହୁରି ପଠାନ୍ତୁ, ମୋତେ ଭଲ ଲାଗିବ। ତାହେଲେ ମୁଁ ପ୍ରତିଥର ମନର କଥାରେ ଷ୍ଟାର୍ଟଅପ୍ କଥା ମଧ୍ୟ କହିବି, ଯେମିତିକି ସ୍ୱଚ୍ଛତା କଥା ପ୍ରତିଥର କହୁଛି, କାରଣ ଆପଣଙ୍କର ଉପଲବ୍ଧି ଆମ ପାଇଁ ପ୍ରେରଣାର ସ୍ରୋତ। ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛତା ଏବେ ସୌନ୍ଦର୍ଯ୍ୟ ସାଙ୍ଗରେ ବି ଜଡ଼ିତ ହେଲାଣି। ଅନେକ ବର୍ଷ ଧରି ଆମେ ଅପରିଷ୍କାରତା ପ୍ରତି ବିରକ୍ତି ଭାବ ପ୍ରକାଶ କରିଆସୁଛୁ, କିନ୍ତୁ ଆବର୍ଜନା ହଟିନି। ଏବେ ଦେଶବାସୀ ଆବର୍ଜନା କଥା ଛାଡ଼ି ସ୍ୱଚ୍ଛତା କଥା ଆଲୋଚନା କରିବା ଆରମ୍ଭ କରିଛନ୍ତି ଏବଂ କେଉଁଠି ନା କେଉଁଠି କିଛି ନା କିଛି ସ୍ୱଚ୍ଛତା ସମ୍ପର୍କିତ କାମ ଚାଲିଛି। କିନ୍ତୁ ଏବେ ନାଗରିକମାନେ ଏ ଦିଗରେ କିଛି ଆଗେଇ ଆସିଲେଣି। ସେମାନେ ସ୍ୱଚ୍ଛତା ସହିତ ସୌନ୍ଦର୍ଯ୍ୟକୁ ଯୋଡ଼ିଛନ୍ତି। ଖୁବ୍ ସୁନ୍ଦର କଥା। ଏକଥା ବିଶେଷ ଭାବେ ପରିଲକ୍ଷିତ ହେଉଛି ରେଳ ଷ୍ଟେସନମାନଙ୍କରେ। ମୁଁ ଦେଖୁଛି ଯେ ଆଜିକାଲି ଦେଶର ଅନେକ ରେଳ ଷ୍ଟେସନମାନଙ୍କରେ ସେହି ସହରର ସ୍ଥାନୀୟ ନାଗରିକମାନେ, ସ୍ଥାନୀୟ କଳାକାରମାନେ, ସ୍ଥାନୀୟ ଛାତ୍ରଛାତ୍ରୀମାନେ ନିଜ ନିଜ ସହରର ରେଳ ଷ୍ଟେସନକୁ ସୁସଜ୍ଜିତ କରିବାରେ ଲାଗିପଡ଼ିଛନ୍ତି। ସ୍ଥାନୀୟ କଳାକୁ ଗୁରୁତ୍ୱ ଦେଇ ଭିତ୍ତିଚିତ୍ର ପ୍ରସ୍ତୁତ କରିବା, ସାଇନ୍ବୋର୍ଡ ଭଲ ଭାବେ ତିଆରି କରିବା, କଳାତ୍ମକ ଭାବେ ତିଆରି କରିବା, ତା ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା, ଏଭଳି କେତେ କ'ଣ କାମ କରୁଛନ୍ତି। ମୋତେ କେହି ଜଣେ କହିଲେ ଯେ ହଜାରିବାଗରେ ସ୍ଥାନୀୟ ଆଦିବାସୀମାନେ ସ୍ଥାନୀୟ ସୋହରାଇ ଓ କୋହବର କଳାର ଡିଜାଇନ୍ରେ ସେଠାକାର ରେଲୱେ ଷ୍ଟେସନକୁ ସଜାଇ ଦେଇଛନ୍ତି। ଥାନେ ଜିଲ୍ଲାର 300ରୁ ଅଧିକ ସ୍ୱେଚ୍ଛାସେବୀମାନେ କିଙ୍ଗ ସର୍କଲ ଷ୍ଟେସନକୁ ସଜାଇ ଦେଇଛନ୍ତି। ମାଟୁଙ୍ଗା, ବୋରିୱାଲି, ଖାର, ସେପଟେ ରାଜସ୍ଥାନରୁ ମଧ୍ୟ ଅନେକଗୁଡ଼ିଏ ଖବର ଆସୁଛି। ସୱାଇ ମାଧପୁର, କୋଟା, ଏମିତି ଲାଗୁଛି ଯେ ଆମ ରେଲୱେ ଷ୍ଟେସନଗୁଡ଼ିକ ଆମ ପରମ୍ପରାର ପରିଚୟ ପାଲଟିଯିବ। ଏବେ ଝରକାରୁ ଲୋକେ ଚାହା ପକୁଡ଼ିବାଲାଙ୍କୁ ଖୋଜିବା ପରିବର୍ତ୍ତେ ଟ୍ରେନ୍ରେ ବସି ପ୍ଲାଟଫର୍ମ କାନ୍ଥରେ ଦେଖିପାରିବେ ଯେ କ'ଣ ରହିଛି ଏହି ସ୍ଥାନର ବିଶେଷତ୍ୱ। ଏକଥା ନା ରେଲୱେ ଷ୍ଟେସନବାଲା କହିଥିଲେ, ନା ନରେନ୍ଦ୍ର ମୋଦିଙ୍କର ଇନିସିଏଟିଭ୍ ଥିଲା, ଏହା ଥିଲା ନାଗରିକମାନଙ୍କର। ଦେଖିଲେ ନାଗରିକମାନେ ଲାଗିଲେ କେତେ ବଢ଼ିଆ କାମ କରନ୍ତି। ମୋ ନିକଟକୁ କିଛି ଫଟୋ ଆସିଛି, ହେଲେ ମୋର ଇଚ୍ଛା ଯେ ଆହୁରି ଅନେକ ଫଟୋ ମୋ ନିକଟକୁ ଆସୁ। ଆପଣ ଯଦି ରେଲୱେ ଷ୍ଟେସନ କିମ୍ବା ଏଭଳି ଅନ୍ୟ କୌଣସି ସ୍ଥାନରେ ସ୍ୱଚ୍ଛତା ସହ ସୌନ୍ଦର୍ଯ୍ୟକରଣ ପାଇଁ କିଛି ଚେଷ୍ଟା କରନ୍ତି, ତେବେ ଏହାର ଫଟୋ ମୋତେ ପଠାଇ ପାରିବେ କି? ନିଶ୍ଚୟ ପଠାନ୍ତୁ, ମୁଁ ତ ଦେଖିବି, ଲୋକେ ମଧ୍ୟ ଦେଖିବେ ଏବଂ ଅନ୍ୟମାନେ ମଧ୍ୟ ପ୍ରେରିତ ହେବେ। ଆଉ ଯାହା ରେଳ ଷ୍ଟେସନରେ ସମ୍ଭବ, ତାହା ବସ୍ଷ୍ଟାଣ୍ଡରେ ମଧ୍ୟ କରାଯାଇପାରେ, ଡାକ୍ତରଖାନାରେ ବି କରାଯାଇପାରେ, ବିଦ୍ୟାଳୟମାନଙ୍କରେ ହୋଇପାରେ, ମନ୍ଦିର ପାଖରେ ହୋଇପାରେ, ଗୀର୍ଜାଘର ପାଖରେ ହୋଇପାରେ, ମସଜିଦ୍ଗୁଡ଼ିକ ପାଖରେ ହୋଇପାରେ, ବଗିଚାରେ ହୋଇପାରେ, କେତେ ଜାଗାରେ ହୋଇପାରେ। ଯେଉଁମାନଙ୍କ ମନରେ ଏକଥା ଆସିଲା ଏବଂ ଯେଉଁମାନେ ଏହାକୁ ଆରମ୍ଭ କଲେ ଓ ଯେଉଁମାନେ ଏହାକୁ ଆଗେଇ ନେଲେ, ସେମାନେ ସମସ୍ତେ ଅଭିନନ୍ଦନର ପାତ୍ର। କିନ୍ତୁ ହଁ, ଆପଣ ମୋତେ ଫଟୋ ନିଶ୍ଚୟ ପଠାନ୍ତୁ, ମୁଁ ବି ଦେଖିବାକୁ ଚାହେଁ ଆପଣ କ'ଣ କରିଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ଆମ ପାଇଁ ଏହା ଗର୍ବର ବିଷୟ ଯେ ଫେବୃଆରୀର ପ୍ରଥମ ସପ୍ତାହରେ 4 ତାରିଖରୁ 8 ତାରିଖ ଯାଏଁ ଭାରତ ବହୁତ ବଡ଼ ଅତିଥି ସତ୍କାର କରିବାକୁ ଯାଉଛି। ସାରା ବିଶ୍ୱରୁ ଆମ ଦେଶକୁ ଅତିଥିମାନେ ଆସୁଛନ୍ତି, ଆଉ ଆମ ନୌବାହିନୀ ଏହି ଆତିଥ୍ୟ ପାଇଁ ପ୍ରାଣପ୍ରାଣେ ପ୍ରଚେଷ୍ଟା ଚଳାଇଛି। ବିଶ୍ୱର ଅନେକ ଦେଶର ଯୁଦ୍ଧ ଜାହାଜ, ନୌବାହିନୀର ଜାହାଜ ଆନ୍ଧ୍ରପ୍ରଦେଶର ବିଶାଖାପାଟନା ସମୁଦ୍ରକୂଳରେ ଏକତ୍ରିତ ହେଉଛନ୍ତି। ଇଣ୍ଟରନ୍ୟାସନାଲ ଫ୍ଲିଟ୍ ରିଭ୍ୟୁ ଭାରତର ସମୁଦ୍ରକୂଳରେ ହେବାକୁ ଯାଉଛି। ବିଶ୍ୱର ସୈନ୍ୟଶକ୍ତି ଓ ଆମର ସୈନ୍ୟଶକ୍ତି ମଧ୍ୟରେ ତାଳମେଳର ଏହା ଏକ ପ୍ରୟାସ, ଗୋଟିଏ ଜଏଣ୍ଟ ଏକ୍ସରସାଇଜ୍, ଗୋଟିଏ ବହୁତ ବଡ଼ ଆୟୋଜନ। ଆଗାମୀ ଦିନରେ ଟିଭି, ମିଡ଼ିଆ ମାଧ୍ୟମରେ ଆପଣମାନେ ଏ ସମ୍ପର୍କରେ ସୂଚନା ତ ପାଇବେ, କାରଣ ଏହା ଗୋଟିଏ ବଡ଼ କାର୍ଯ୍ୟକ୍ରମ ଏବଂ ସମସ୍ତେ ଏହାକୁ ଗୁରୁତ୍ୱ ଦିଅନ୍ତି। ଭାରତ ଭଳି ଦେଶ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହାଛଡ଼ା ଭାରତର ସାମୁଦ୍ରିକ ଇତିହାସ ସ୍ୱର୍ଣ୍ଣିମ ଅଟେ। ସଂସ୍କୃତରେ ସମୁଦ୍ରକୁ ଉଦଧି ବା ସାଗର କୁହାଯାଏ। ଏହାର ଅର୍ଥ ଅନନ୍ତ ପ୍ରାଚୁର୍ଯ୍ୟ। ସୀମା ଆମକୁ ଅଲଗା କରୁଥାଇପାରେ, ଭୂମି ଆମକୁ ଅଲଗା କରୁଥାଇପାରେ, କିନ୍ତୁ ଜଳ ଆମକୁ ଯୋଡ଼ିଥାଏ, ସମୁଦ୍ର ଆମକୁ ଯୋଡ଼େ। ଆମେ ନିଜକୁ ସମୁଦ୍ର ସହ ଯୋଡ଼ିପାରୁ, ଅନ୍ୟ କାହାକୁ ବି ଯୋଡ଼ିପାରୁ। ଆମ ପୂର୍ବପୁରୁଷମାନେ ଶହ ଶହ ବର୍ଷ ପୂର୍ବେ ବିଶ୍ୱ ଭ୍ରମଣ କରି ବିଶ୍ୱ ବାଣିଜ୍ୟ କରି ଏହି ଶକ୍ତିର ପରିଚୟ ଦେଇଥିଲେ। ସେ ଛତ୍ରପତି ଶିବାଜୀ ହୋଇଥାନ୍ତୁ ବା ଚୋଳ ସାମ୍ରାଜ୍ୟ ହୋଇଥାଉ, ସାମୁଦ୍ରିକ ଶକ୍ତି ସମ୍ପର୍କରେ ସେମାନେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଆଜି ମଧ୍ୟ ଆମର ଅନେକ ରାଜ୍ୟ ରହିଛି ଯେଉଁଠାରେ ସମୁଦ୍ର ସହ ସଂଶ୍ଳିଷ୍ଟ ଅନେକ ପରମ୍ପରା ଜୀବିତ ରହିଛି, ଉତ୍ସବ ରୂପେ ପାଳନ କରାଯାଉଛି। ବିଶ୍ୱ ଯେତେବେଳେ ଭାରତର ଅତିଥି ହେବାକୁ ଯାଉଛି, ସେତେବେଳେ ନୌବାହିନୀର ଶକ୍ତିର ପରିଚୟ ମିଳିବାକୁ ଯାଉଛି। ଗୋଟିଏ ଭଲ ସୁଯୋଗ, ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସୌଭାଗ୍ୟ ମୋତେ ବି ମିଳିବ। ଏମିତିରେ ଭାରତର ପୂର୍ବାଞ୍ଚଳରେ ଥିବା ଗୌହାଟୀରେ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି, ସାର୍କ ଦେଶଗୁଡ଼ିକର କ୍ରୀଡ଼ା ସମାରୋହ। ସାର୍କ ଦେଶମାନଙ୍କରୁ ହଜାର ହଜାର କ୍ରୀଡ଼ାବିତ୍ ଗୌହାଟୀ ଆସିବାରେ ଲାଗିଛନ୍ତି। ସାର୍କ ଦେଶମାନଙ୍କର ନୂତନ ପିଢ଼ିଙ୍କ ପାଇଁ ଆସାମର ଗୌହାଟୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଭବ୍ୟ ଉତ୍ସବ ସୃଷ୍ଟି କରିଛି ଖେଳ ପାଇଁ ଉତ୍ସାହ, ଖେଳର ନୂତନ ବାତାବରଣ। ସାର୍କ ଦେଶମାନଙ୍କ ସହ ସମ୍ପର୍କ ଯୋଡ଼ିବାର ଇଏ ଏକ ଉତ୍ତମ ସୁଯୋଗ। ମୋର ପ୍ରିୟ ଦେଶବାସୀଗଣ, ମୁଁ ପୂର୍ବରୁ କହିଥିଲି ଯେ ମନରେ ଯେଉଁ କଥା ଆସେ, ଇଚ୍ଛା ହୁଏ ସେସବୁ କଥାକୁ ଆପଣଙ୍କ ସହ ଖୋଲା ହୃଦୟରେ ବାଣ୍ଟିବା ପାଇଁ। ଆସୁଥିବା ଦିନମାନଙ୍କରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ହେବ। ଗତଥର ମନର କଥାରେ ମୁଁ ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ସହ କିଛି କଥା ହୋଇଥିଲି। ଏଥର ମୋର ଇଚ୍ଛା ଯେଉଁ ଛାତ୍ରଛାତ୍ରୀମାନେ ସଫଳତା ପାଇଛନ୍ତି ଏବଂ ଚାପମୁକ୍ତ ପରୀକ୍ଷାର ଦିନଗୁଡ଼ିକ କିଭଳି ବିତାଇଛନ୍ତି, ପରିବାରରେ ସେ ସମୟର ପରିବେଶ କେମିତି ଥିଲା, ଗୁରୁଜନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା କିଭଳି ଥିଲା, ନିଜେ କିଭଳି ଅଧ୍ୟବସାୟ କରିଛନ୍ତି, ଉପର ଶ୍ରେଣୀର ସିନିୟରମାନେ କି ପରାମର୍ଶ ଦେଇଛନ୍ତି ଆଉ କ'ଣ କହିଛନ୍ତି, ଏସବୁର ଅନୁଭବକୁ ଏଥର ଆପଣମାନେ ମୋତେ ନରେନ୍ଦ୍ର ମୋଦି ଆପ୍କୁ ପଠାଇ ଦିଅନ୍ତୁ। ଆଉ ମୁଁ ଗଣମାଧ୍ୟମଗୁଡ଼ିକୁ ପ୍ରାର୍ଥନା କରିବି, ଏ ଅନୁଭବ ଭିତରୁ ଯେଉଁଗୁଡ଼ିକରେ ଖୁବ୍ ଭଲ କଥା ଥିବ ତାକୁ ଆଗାମୀ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ନିଜ ନିଜ ଗଣମାଧ୍ୟମରେ ପ୍ରସାରଣ କରନ୍ତୁ, ଫଳରେ ସାରା ଦେଶର ଛାତ୍ରଛାତ୍ରୀ ସେଗୁଡ଼ିକୁ ପଢ଼ିପାରିବେ, ଟିଭିରେ ଦେଖିବେ ଏବଂ ସେମାନଙ୍କୁ ଚିନ୍ତାମୁକ୍ତ ପରୀକ୍ଷା, ଚାପମୁକ୍ତ ପରୀକ୍ଷା କିଭଳି ହେଉଛି, ହସି ଖେଳି କେମିତି ପରୀକ୍ଷା ଦେଇହେବ ସେ ସମ୍ପର୍କରେ ଧାରଣା ମିଳିଯିବ। ଆଉ ମୋର ବିଶ୍ୱାସ ଯେ ଗଣମାଧ୍ୟମର ବନ୍ଧୁମାନେ ଏ କ୍ଷେତ୍ରରେ ନିଶ୍ଚୟ ସହଯୋଗ କରିବେ। ହଁ, ସେମାନେ ସହଯୋଗ କରିବେ ସେତିକିବେଳେ ଯେତେବେଳେ ଆପଣ ମୁଁ ଚାହୁଁଥିବା କଥାଗୁଡ଼ିକୁ ମୋ ଆପ୍ରେ ପଠାଇବେ। କ'ଣ ପଠାଇବେ ନା, ନିଶ୍ଚୟ ପଠାନ୍ତୁ। ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ, ପୁଣି ଥରେ ଆଗାମୀ ମନର କଥା ପାଇଁ ଆସନ୍ତା ମାସରେ ନିଶ୍ଚୟ ଭେଟିବା। ବହୁତ ଧନ୍ୟବାଦ।